आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନୂଆଦିଲ୍ଲୀଠାରେ ବାର୍ଷିକ ଏନ୍ସିସି ର୍ୟାଲିକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଉତ୍ତରାଖଣ୍ଡରେ ଆଜିଠାରୁ ଲାଗୁ ହେଲା ସମାନ ନାଗରିକ ସଂହିତା। ପ୍ରୟାଗରାଜ ମହାକୁମ୍ଭ ମେଳାରେ ଆଜି ବୁଡ଼ ପକାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ଆସନ୍ତାକାଲି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏବଂ ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗରେ ଆଜି ସ୍ରାଚିରାହା ବେଙ୍ଗଲ ଟାଇଗର୍ସ ଓ ଦିଲ୍ଲୀ ଏସ୍ଟି ପାଇପର୍ସ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର କାରିଅପ୍ପା ପରେଡ୍ ଗ୍ରାଉଣ୍ଡରେ ବାର୍ଷିକ ଏନ୍ସିସି ର୍ୟାଲିକୁ ଆଜି ସମ୍ବୋଧନ କରିବେ। ଚଳିତ ବର୍ଷ ଏନ୍ସିସି ର୍ୟାଲିର ବିଷୟବସ୍ତୁ ରହିଛି ଯୁବଶକ୍ତି ବିକଶିତ ଭାରତ। ଏଥିରେ 800ରୁ ଅଧିକ ଏନ୍ସିସି କ୍ୟାଡେଟ୍ ଅଂଶଗ୍ରହଣ କରୁଛନ୍ତି। ଦେଶ ନିର୍ମାଣ କ୍ଷେତ୍ରରେ ଏନ୍ସିସିର ପ୍ରତିବଦ୍ଧତା ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ୟାଡେଟ୍ଙ୍କ ଦ୍ୱାରା ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ 18ଟି ଦେଶର 144 ଜଣ ଯୁବ କ୍ୟାଡେଟ୍ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ମେରା ଯୁବ ଭାରତ, ଶିକ୍ଷା ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ବିଭାଗ, 650ରୁ ଅଧିକ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଉଛନ୍ତି। ଭାରତର 76ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ବିଶ୍ୱର ପ୍ରମୁଖ ନେତୃବୃନ୍ଦ ଶୁଭେଚ୍ଛା ବାର୍ତ୍ତା ପଠାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ଶୁଭେଚ୍ଛା ବାର୍ତ୍ତାର ଉତ୍ତରରେ ଶ୍ରୀ ମୋଦି କହିଛନ୍ତି, ଗତବର୍ଷ 75ତମ ଗଣତନ୍ତ୍ର ଦିବସ ପାଳନରେ ତାଙ୍କର ଯୋଗଦାନ ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୃଢ଼ୀଭୂତ କରିଥିଲା। ମାନବିକତାର ଏକ ଉଜ୍ଜଳ ଭବିଷ୍ୟତ ନିମନ୍ତେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ଲକ୍ଷ୍ୟରେ ପ୍ୟାରିସ୍ଠାରେ ଏଆଇ କାର୍ଯ୍ୟାନ୍ୱୟନ ସମିତି ବୈଠକରେ ପରସ୍କର ସହିତ ସାକ୍ଷାତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ସେହିପରି ଆୟାର୍ଲାଣ୍ଡ ପ୍ରଧାନମନ୍ତ୍ରୀ ମାଇକେଲ୍ ମାର୍ଟିନ୍ଙ୍କ ଶୁଭେଚ୍ଛା ବାର୍ତ୍ତାର ଉତ୍ତରରେ ଶ୍ରୀ ମୋଦି କହିଛନ୍ତି, ଭାରତ ଓ ଆୟାର୍ଲାଣ୍ଡ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରହିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଗଣତନ୍ତ୍ରର ବିଶ୍ୱାସ ଉପରେ ପର୍ଯ୍ୟବେସିତ ଦୁଇ ଦେଶ ମଧ୍ୟରେ ଆଗାମୀ ଦିନରେ ସମ୍ପର୍କ ଅଧିକ ଦୃଢ଼ୀଭୂତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଉତ୍ତରାଖଣ୍ଡରେ ଆଜିଠାରୁ ସମାନ ନାଗରିକ ସଂହିତା ଲାଗୁ ହୋଇଛି। ସମାନ ନାଗରିକ ସଂହିତା ଆଇନକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉତ୍ତରାଖଣ୍ଡ ହେଉଛି ପ୍ରଥମ ରାଜ୍ୟ। ଏହି ଆଇନରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାରକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। 2022 ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ବିଜେପି ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବା ଲାଗି ଦୃଢ଼ ପ୍ରତିଶ୍ରତି ଦେଇଥିଲା। ଏହି ପ୍ରତିଶ୍ରତି ଦେଇ ବିଜେପି ଦ୍ୱିତୀୟଥର ଲାଗି ପୁଣି ଶାସନ କ୍ଷମତାକୁ ଆସିପାରିଥିଲା। ରାଜ୍ୟ କ୍ୟାବିନେଟ୍ ବୈଠକରେ ସମାନ ନାଗରିକ ସଂହିତା କାର୍ଯ୍ୟକାରିତାର ନିୟମାବଳୀକୁ ଅନୁମୋଦନ କରାଯାଇଥିଲା ଏବଂ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ଦିନଧାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା। ଏହି ନିୟମ ପରିପ୍ରେକ୍ଷୀରେ ଉତ୍ତରାଖଣ୍ଡରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମେତ ସମସ୍ତ ବର୍ଗର ନାଗରିକଙ୍କ ପାଇଁ ବିବାହ ଛାଡ଼ପତ୍ର ଉତ୍ତରାଧିକାରୀ ଆଦି ସମାନ ଭାବରେ ଲାଗୁ କରାଯିବ। ଏହି ଆଇନ ଅଧୀନରେ ସମସ୍ତ ବିବାହ ଏବଂ ଲିଭ୍ ଇନ୍ ରିଲେସନ୍ସିପ୍ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, ଏହି ଆଇନର କାର୍ଯ୍ୟକାରିତା ରାଜ୍ୟରେ ସମାନତା ଆଣିବା ସହ ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାର ଏବଂ ଦାୟିତ୍ୱକୁ ସୁନିଶ୍ଚିତ କରିବ। ଆଇନର କାର୍ଯ୍ୟକାରିତା ନେଇ ବିଭାଗୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଧାମି ସୂଚନା ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପ୍ରୟାଗରାଜ ଗସ୍ତ କରି ଦିବ୍ୟ ଭବ୍ୟ ମହାକୁମ୍ଭ ସଂଗମରେ ବୁଡ଼ ପକାଇଛନ୍ତି। ସାଧୁସନ୍ତଙ୍କ ଗହଣରେ ଧାର୍ମିକ ପରିବେଶ ମଧ୍ୟରେ ଶ୍ରୀ ଶାହା ସ୍ନାନ କରି ସଂଗମ ତଟରେ ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀ ଶାହା ପୁରୀ ଶଙ୍କରାଚାର୍ଯ୍ୟ, ଦ୍ୱାରିକା ଶଙ୍କରାଚାର୍ଯ୍ୟଙ୍କ ସମେତ ବହୁ ସାଧୁସନ୍ତଙ୍କୁ ଭେଟିଛନ୍ତି। ସେ ବଡେ ହନୁମାନଙ୍କୁ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ସଂଯୁକ୍ତ ଆରବ ଏମିରେଟ୍ସକୁ ତିନିଦିନିଆ ଗସ୍ତରେ ଯାଉଛନ୍ତି। ଗସ୍ତ କାଳରେ ଶ୍ରୀ ଜୟଶଙ୍କର ଆରବ ଏମିରେଟ୍ସର ନେତୃବୃନ୍ଦଙ୍କ ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ତ୍ୱରାନ୍ୱିତ କରିବା ଲାଗି ଘନିଷ୍ଠ ଭାଗିଦାରିତାର ସମୀକ୍ଷା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୀତିକ ଭାଗିଦାରିତା ସମ୍ପର୍କକୁ ଆଗେଇ ନେବା ଲାଗି ସୁଯୋଗ ସୃଷ୍ଟି କରିବ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜିଠାରୁ ଓମାନର ମସ୍କାଟକୁ ଏକାଦଶ ମିଳିତ ଆୟୋଗ ବୈଠକରେ ଯୋଗଦେବା ଲାଗି ଦୁଇଦିନିଆ ଗସ୍ତ କରୁଛନ୍ତି। ଗସ୍ତ କାଳରେ ଶ୍ରୀ ଗୋଏଲ ଓମାନର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ କ୍ୱାଇସ୍ ବିନ୍ ମହମ୍ମଦ ବିନ୍ ମୋସାଙ୍କ ସହ ଆଲୋଚନା କରିବେ। ଉଭୟ ନେତା ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ବିଶ୍ୱ ଅର୍ଥନୈତିକ ସ୍ଥିତି ସମ୍ପର୍କରେ ବ୍ୟାପକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଓମାନ ସହ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସମ୍ପର୍କକୁ ତ୍ୱରାନ୍ୱିତ କରିବା ଲାଗି ଶ୍ରୀ ଗୋଏଲଙ୍କ ଗସ୍ତ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭୁବନେଶ୍ୱର ଜନତା ମଇଦାନଠାରେ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ଉଦ୍ଘାଟନ କରିବେ। ଆମ ଭୁବନେଶ୍ୱର ସମ୍ଭାଦଦାତା ଜଣାଇଥିବା ସୂଚନା ଅନୁଯାୟୀ ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ 20 ରାଷ୍ଟ୍ରରୁ 7,500 ଅଧିକ ପ୍ରତିନିଧି ଯୋଗ ଦେଉଛନ୍ତି। ଏହାର ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି, ନିଯୁକ୍ତି ସୁଯୋଗ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହି କନ୍କ୍ଲେଭ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। କନ୍କ୍ଲେଭ୍ ଅବସରରେ ବିଭିନ୍ନ କ୍ଷେତ୍ରରେ 100ରୁ ଉର୍ଦ୍ଧ୍ୱ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହ 3.5 ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା କରାଯାଉଛି। ଦିଲ୍ଲୀ ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଜି ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ନୂଆଦିଲ୍ଲୀଠାରେ ଦଳର ପ୍ରବକ୍ତା ଅରବିନ୍ଦ କେଜରିୱାଲ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ତାଙ୍କ ଦଳ କ୍ଷମତାକୁ ଆସିଲେ ଆଗାମୀ 5 ବର୍ଷ ମଧ୍ୟରେ 15 ପ୍ରତିଶ୍ରତି ପୂରଣ କରିବ। ପ୍ରତିଶ୍ରତି ମଧ୍ୟରେ କର୍ମନିଯୁକ୍ତି ସୁଯୋଗ, ଚିକିତ୍ସା ସୁବିଧା ନିମନ୍ତେ ସଞ୍ଜୀବନୀ ଯୋଜନା, ପ୍ରତ୍ୟେକ ମହିଳାଙ୍କୁ ଆର୍ଥିକ ସହାୟତା ସ୍ୱରୂପ 2100 ଟଙ୍କା ପ୍ରଦାନ ଏବଂ ପୁରୁଣା ଜଳ ବିଲ୍ ଛାଡ଼ ଆଦି ଅନ୍ତର୍ଭୁକ୍ତ। ଅପରପକ୍ଷରେ ବିଜେପି ପକ୍ଷରୁ ଆମ୍ ଆଦମୀ ପାର୍ଟିକୁ ଦଳିତ ବିରୋଧୀ ବୋଲି ସମାଲୋଚନା କରାଯାଇଛି। ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର ପଞ୍ଜାବର ଅମୃତସରଠାରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ମୂର୍ତ୍ତିଭଙ୍ଗା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ଏହା ଏକ ଲଜ୍ଜାଜନକ ଘଟଣା ବୋଲି ସେ କହିଛନ୍ତି। ପଞ୍ଜାବ ସୀମାନ୍ତରେ 5 ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଉଦ୍ୟମକୁ ସୀମା ସୁରକ୍ଷା ବାହିନୀ ପଣ୍ଡ କରିଛି। 2024 ଜାନୁଆରୀରୁ ଚଳିତ ବର୍ଷ ଜାନୁଆରୀ 26 ମଧ୍ୟରେ ପାକିସ୍ତାନର ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ ଉଦ୍ୟମ କରୁଥିବା 30 ପାକିସ୍ତାନ ନାଗରିକଙ୍କୁ ବିଏସ୍ଏଫ୍ ପକ୍ଷରୁ ଗିରଫ କରାଯାଇଥିଲା। ବିଏସ୍ଏଫ୍ର ଅତିରିକ୍ତ ମହାନିର୍ଦ୍ଦେଶକ ସତୀଶ ଖଣ୍ଡାରେ ଅମୃତସରଠାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସେହି ସମୟ ମଧ୍ୟରେ 101 ଭାରତୀୟ ଚୋରାଚାଲାଣକାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ବିଏସ୍ଏଫ୍ ପଞ୍ଜାବ ଫ୍ରଣ୍ଟିୟର ଇନ୍ସପେକ୍ଟର ଜେନେରାଲ ଡକ୍ଟର ଅତୁଲ ଫୁଲଜେଲ କହିଛନ୍ତି, ବିଏସ୍ଏଫ୍ ଯବାନ ପକ୍ଷରୁ 301 କିଲୋଗ୍ରାମ ହେରୋଇନ୍, 319 ପାକିସ୍ତାନୀ ଡ୍ରୋନ୍ ଏବଂ ବିଭିନ୍ନ ଅସ୍ତ୍ରଶସ୍ତ ଜବତ କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଛାତ୍ରଛାତ୍ରୀଙ୍କ ଦ୍ୱାରା ପରୀକ୍ଷା ସମ୍ବନ୍ଧୀୟ ଚାପର ମୁକାବିଲା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଯୁଗ୍ମ ସଚିବ ଡକ୍ଟର ଶ୍ୱେତା ଅରୋରା ଏବଂ ଏମ୍ସର ମାନସିକ ରୋଗ ବିଭାଗ ପ୍ରଫେସର ଡାକ୍ତର ରାଜୀବ ସାଗର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ 011-234-21-050 ଓ 011-233-1444 ନମ୍ଘରକୁ ଡାଏଲ କରି ପ୍ରଶ୍ନ ପଚାରି ପାରିବେ। ଏହା ବ୍ୟତୀତ 9289-0940-44 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚରାଯାଇପାରିବ। ସୀମା ସୁରକ୍ଷା ବାହିନୀ ପଞ୍ଜାବ ଫ୍ରଣ୍ଟିୟର ପକ୍ଷରୁ ଆସନ୍ତା ମାସ 23 ବର୍ଡର ମେନ୍ ମାରାଥନ 2025 ଚତୁର୍ଥ ସଂସ୍କରଣ ଆୟୋଜନ କରାଯାଇଛି। ଏହି ବାର୍ଷିକ ମାରାଥନ ଅମୃତସରର ଗୋଲ୍ଡେନ୍ ଗେଟ୍ରୁ ଆରମ୍ଭ ହୋଇ ଅଟାରୀ ସୀମାନ୍ତ ପର୍ଯ୍ୟନ୍ତ ଯିବ। ମାରାଥନକୁ 3 ବର୍ଗରେ ବିଭକ୍ତ କରାଯାଇଛି। ପୂର୍ଣ୍ଣ ମାରାଥନ 42 କିଲୋମିଟର, ଅର୍ଦ୍ଧ ମାରାଥନ 21 କିଲୋମିଟର ଏବଂ 10 କିଲୋମିଟର ଦୌଡ଼ର ଆୟୋଜନ କରାଯିବ। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ଆଜି ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଏବଂ ଦିଲ୍ଲୀ ଏସ୍ସି ପାଇପର୍ସ ମଧ୍ୟରେ ସନ୍ଧ୍ୟା 6:00 ମ୍ୟାଚ୍ ଖେଳାଯିବ। ରାତି 8:15 ସୁର୍ମା ହକି କ୍ଲବ ଏବଂ କଳିଙ୍ଗ ଲାନ୍ସର୍ସ ପରସ୍କରକୁ ଭେଟିବେ। ଓଡ଼ିଶା ୱାରିୟର୍ସ ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗ ଟାଇଟଲ ହାସଲ କରିଛି। ରାଞ୍ଚର ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା ୱାରିୟର୍ସ ସୁର୍ମା ହକି କ୍ଲବକୁ 2-1 ପରାସ୍ତ କରିଥିଲା। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସନ୍ଧ୍ୟା 7:30 ମୋହନ ବାଗାନ ସୁପରଜାଣ୍ଟ ଏବଂ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ମ୍ୟାଚ୍ ଖେଳାଯିବ। ଗତକାଲିର ମ୍ୟାଚ୍ରେ ମୁମ୍ବାଇ ସିଟି ଏଫ୍ସି ମହମ୍ମଦନ ଏସ୍ସିକୁ ପରାସ୍ତ କରିଛି। ନୂଆଦିଲ୍ଲୀଠାରେ ବାର୍ଷିକ ଏନ୍ସିସି ର୍ୟାଲିକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଉତ୍ତରାଖଣ୍ଡରେ ଆଜିଠାରୁ ଲାଗୁ ହେଲା ସମାନ ନାଗରିକ ସଂହିତ। ପ୍ରୟାଗରାଜ ମହାକୁମ୍ଭ ମେଳାରେ ଆଜି ବୁଡ଼ ପକାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ଆସନ୍ତାକାଲି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏବଂ ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗରେ ଆଜି ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଓ ଦିଲ୍ଲୀ ଏସ୍ସି ପାଇପର୍ସ ମଧ୍ୟରେ ହେବ ମୁକାବିଲା।